ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫୁ ଗଲାକେଲ ସୁଭଦ୍ରା ଯୋଜନାର ଗାଇଡ୍ଲାଇନ୍ ଜାରି କରାଯାଇଛି। ଗାଇଡ୍ଲାଇନ୍ ଅନୁସାରେ 2024-2025 ବଛରେ ଗଲା ଜୁଲାଇ 1 ତାରିଖ ତକ 21 ବଛର ଅତ୍କା ଓ 60 ବଛର କମ୍ ବୟସ ହୋଇଥିବାର ମହିଳାମାନେ ସୁଭଦ୍ରା ଯୋଜନା ଲାଗି ଆବେଦନ କରିପାରିବେ। ଆଧାର କାର୍ଡ ଥିବାର ଜନ୍ମ ତାରିଖ ଗ୍ରହଣ କରାଯିବା ବୋଲି ଗାଇଡ୍ଲାଇନ୍ଟି ଦର୍ଶାଯାଇଛି। ଗାଇଡ୍ଲାଇନ୍ ଅନୁସାରେ ରାସନ କାର୍ଡ ନାଇଥିଲେ ବିଲ୍ ସୁଭଦ୍ରା ଯୋଜନା ଲାଗି ଆବେଦନ କରାଯାଇପାରବା, ହେଲେ ସେ ପରିବାରର ଜଣେ ମହିଳା ଆବେଦନ ଲାଗି ଯୋଗ୍ୟ ହେବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଲାକେଲ ଅନୁଗୁଳ ଜିଲ୍ଲାର ଆଟମଲ୍ଲିକ ସବ୍ଡିଭିଜନର 94,43,00,000 ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଆଉ ଶିଳାନ୍ୟାସ କରିଛନ୍। କେନ୍ଦ୍ରମନ୍ତ୍ରୀ ବନମାଲିପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂଆ ଭବନର ଛାତ୍ରୀନିବାସର ଉଦ୍ଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜନ୍ମାଷ୍ଟମୀ ଲାଗି ଲୋକଙ୍କୁ ଅଭିନନ୍ଦନ ଜଣାବାର ସହିତ ଜାତୀୟ ଶିକ୍ଷାନୀତି ଆମର ଶିକ୍ଷାକେ ରୁଟେଟ୍ ସହିତ ପୃଥିବୀର ଆବଶ୍ୟକତା ପୂରଣ କରବାର ନୂଆ ପିଢ଼ିକେ ଭବିଷ୍ୟତ ଲାଗି ତୟାର କରବାର ଉପରେ ଜୋର୍ ଦେଉଛେ ବୋଲି କହିଥିଲେ। ଏହି ଗସ୍ତ ଅବସରରେ ରାନିଆକଟା ଆଦର୍ଶ ବିଦ୍ୟାଳୟର ଛାତ୍ରୀନିବାସ, ଆଡମଲ୍ଲିକ ଉପଖଣ୍ଡ ଡାକ୍ତରଖାନାର ଆଇପିଡିଆର୍ ଓପିଡି, ଧତରାନାଲା ସେତୁ, ଓରେଡା କଦଲିଗଡ଼ ରାସ୍ତାକେ କେନ୍ଦ୍ରମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଦେଶ ଆର୍ ଦେଶ ବାହାରେ ଜମା ଥିବାର କଲାଧନ ଠାପ୍ କରବାରକେ ଗଢ଼ାଯାଇଥିବାର ଏସ୍ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆବାକେଲ କଟକ ନ ହେବା। ସୁପ୍ରିମକୋର୍ଟର ଆଗର ବିଚାରପତି ଆର୍ ଏସ୍ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପସାୟତଙ୍କର ଆବାସିକ କାର୍ଯ୍ୟାଳୟନ ସକାଳର 10 ବଜୁ ବୈଠକ ମୂଲ ହେବା। ବୈଠକଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଆୟକର, ପ୍ରତ୍ୟକ୍ଷ ଟିକସ ବୋର୍ଡ, ସିବିଆଇ, ରାଜ୍ୟ ପୁଲିସ୍ ଆର୍ ଖଣି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଫଲ ପନିପରିବା ଗୁରସ ଗୁରସଜାତ ତରଫକେ ସାଇତିବାର ଲାଗି ରାଜ୍ୟର ସବୁ ଜିଲ୍ଲାର ସବ୍ଡିଭିଜନର ଶୀତଲ ଭଣ୍ଡାର ଖୋଲାଯିବା ଲାଗି ଗଲାକେଲ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତାନ ଭୁବନେଶ୍ୱର କୃଷି ଭବନଠାରେ ହୋଇଥିବାର ବୈଠକଟି ଆଲୋଚନା କରାଯାଇଛି। ରାଜ୍ୟର ଜଳବାୟୁ ଓ ପାଣିପାଗ ଅନୁସାରେ ଶୀତଲ ଭଣ୍ଡାର ସ୍ଥାପନାର ଇତାର ଖର୍ଚ୍ଚ ଆକଳନ ବାବଦେ ଶ୍ରୀ ସିଂହଦେଓଙ୍କୁ ବିଶେଷଜ୍ଞମାନେ ସୂଚନା ଦେଇଥିଲେ। ଶୀତଲ ଭଣ୍ଡାର ସ୍ଥାପନ ଲାଗି ସରକାର 70% ରିହାତି ଦେଉଥିବାରୁ ଉଦ୍ୟୋଗୀମାନେ ଇତାର ସୁଯୋଗ ନେବାର ଲାଗି ଶ୍ରୀ ସିଂହଦେଓ ପ୍ରସ୍ତାବ ଦେଇଥିଲେ। ସବୁଜ ଶକ୍ତି ଚାଲିତ ଉଦ୍ୟୋଗକେ ସରକାର ପ୍ରୋହାହନ ଦେଉଛନ୍। ଖାସକରି ଆଲୁମିନିୟମ୍ ଶିଳ୍ପ କ୍ଷେତ୍ରର ସବୁଜ ଶକ୍ତିର ବ୍ୟବହାର କରିକରି ପରିବେଶ ସୁରକ୍ଷା ଲାଗି ସରକାର ଚେଷ୍ଟା ଚଳାଇଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଗଲାକାଲ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ବୈଠକଟି ଅଧ୍ୟକ୍ଷତା କରିକରି ସେଇଟା କହିଛନ୍। ବୈଠକଟି ପ୍ରକଳ୍ପ ଲାଗି ଖର୍ଚ୍ଚ ଆକଳନ, ବୈଷୟିକ ଜ୍ଞାନକୌଶଳ ଆର୍ ଜାଗା ଚିହ୍ନଟ କରବାର ବିଷୟ ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ସହିତ ବରଗଡ଼, ବଲାଙ୍ଗୀର ବାଗିର ବହୁତଟେ ଜାଗାନୁ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି ଭରପୁର ସୁଯୋଗ ରହିଛି। ଏଥର ସଫଳ ବ୍ୟବହାର ଉପରେ ବୈଠକଟି ସେ ଆଦାନୀ ଡ୍ରିମ୍ ଏନର୍ଜି ଗ୍ରୁପ୍ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଇଡି ନିର୍ଦ୍ଦେଶକ ରାହୁଲ ନବୀନ ଆଜି ଉପରବେଳା 3 ଦିନିଆ ଓଡ଼ିଶା ଗସ୍ତ ଆସିବେ। ସେ ପୁରୀ ଶ୍ରୀମନ୍ଦିର ଯାଇକରି ମହାପ୍ରଭୁଙ୍କର ଦର୍ଶନ କରିବେ। ଏହି ଗସ୍ତ ସମୟରେ ସେ ଆବାକାଲ କଟକ ଆର୍ ଭୁବନେଶ୍ୱରର ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ସମୀକ୍ଷା ବୈଠକଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏବା ଗୁରୁବାର ଦିନ ସେ ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଯୋଗ ଦେବେ। ଇଣ୍ଟିଗ୍ରେଟେଡ୍ ବିଏଡ୍ ଆର୍ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ଗଲାକେଲର ମୂଲ ହୋଇଥିବାର ଆବେଦନ କାମ ଏବେ ମାସର 5 ତାରିଖ ତକ ଚାଲବା। ସେପ୍ଟେମ୍ବର 5 ତାରିଖ ଦିନ କମନ୍ ଆପ୍ଲିକେସନ୍ ଫର୍ମ ସୁଧୁରାବାର ସୁଯୋଗ ଦିଆଯିବା। 12 ତାରିଖ ଦିନ ପହିଲା ମେଧା ତାଲିକା ବାହାରବା। 12-17 ତାରିଖ ତକ ଚୟନ ହୋଇଥିବାର ଶିକ୍ଷାର୍ଥୀମାନେ ନାଁ ଲେଖା ଫି ଦାଖଲ କରିବା ସହିତ ସ୍ଲାଇଡ୍ ଅପ୍ ଅପ୍ସନ୍ ଦେଇପାରିବେ। ଦେଶର 112 ଆକାଂକ୍ଷା ଜିଲ୍ଲାର ଚାଲିଥିବାର ସ୍ୱାସ୍ଥ୍ୟସେବା ଓ ପୁଷ୍ଟି କାର୍ଯ୍ୟକ୍ରମଟି କନ୍ଧମାଳ ଜିଲ୍ଲା ଦେଶେ ପହିଲା ଠାନ ଅଧିକାର କରିଛି। ନୀତି ଆୟୋଗ ତରଫୁ କରାଯାଇଥିବାର ଡେଲ୍ଟା ରେକିଂର ରିପୋର୍ଟରୁ ଏହି ସୂଚନା ମିଳିଛି। ଏ ମାନ୍ୟତା କନ୍ଧମାଳ ଜିଲ୍ଲା ଲାଗି ଗର୍ବର ବିଷୟ ଆଉ ଆକେ ବିଲ୍ ଇ ଠାନ ବଜାୟ ରଖବାର ଲାଗି ଉଦ୍ୟମ ଜାରି ରହିବା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ପଣ୍ଡା କହିଛନ୍। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ଆନନ୍ଦ ଉଲ୍ଲାସ୍ତି ନନ୍ଦଛପ୍ ମୂଲ ହେବା। ମହାପ୍ରଭୁଙ୍କର ସକାଳ ଧୂପନୀତି ଶେଷ ହେବା ଋତୁରୁ ଦେବୀ ସୁଭଦ୍ରା ଓ ଦେବୀ ଲକ୍ଷ୍ମୀଙ୍କର ଷଠୀ ଏକାଦଶୀ ପୂଜା କରାଯିବାର ସହିତ 7 ପାହାଚଥି ବିଜୁଳି କନ୍ୟାକେ ମାରବାର ନୀତି ହେବା। ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଟି ରଖିକରି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ୍ ବିଭାଗ ତରଫୁ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି। ଶ୍ରୀମନ୍ଦିର ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଛପ୍ ଗଲାକେଲ ଅଧା ରାତିଥି ପାରମ୍ପରିକ ରୀତିନୀତି ପାଲିତ ହୋଇଯାଇଛି। ସେନ୍ତା ଜନ୍ମାଷ୍ଟମୀର ଆର ଦିନ ଆଜି ସମ୍ବଲପୁର ସହିତ ଭିନ୍ ଭିନ୍ ଜିଲ୍ଲାର ମନ୍ଦିର ଓ ମଠମାନଙ୍କେ ନନ୍ଦୋତ୍ସବ ପାଳନ ଲାଗି ଜବର ଉଷ୍ଣାକି ଦେଖବାରକେ ମିଳିଛି। ଏଥିଲାଗି ଆଜି ସକାଳୁ ମନ୍ଦିରମାନଙ୍କେ ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। ଆଞ୍ଚଳିକ ଖବର ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।